ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବଢ଼ତି ଖରାକେ ନଜରଥି ରଖିକରି ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକା ଲାଗି ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର। ଖରା ଲାଗି ସ୍କୁଲ ଛୁଟି ବାବଦେ ଜିଲ୍ଲାପାଳମାନେ ନେବେ ନିଷ୍ପତ୍ତି କହିଲେ ରାଜସ୍ୱ ମନ୍ତ୍ରୀ। ଝାରସୁଗୁଡ଼ା ଜିଲ୍ଲାନ ତିନି ଦିନ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ବାହାରିଲା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା 2024ର ଫଲ ଆଉର୍ ଆମ ଶକ୍ତି ଆମ ପୃଥିବୀ ବାର୍ତ୍ତା ନେଇକରି ପାଳନ କରାଯାଉଛେ ପୃଥିବୀ ଦିବସ। ଏଥର ପୁରା ଖବର। ବଢ଼ତି ଖରାକେ ନଜରଥି ରଖିକରି କେନ୍ଦ୍ର ସରକାର ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଲାଗି ମାର୍ଗଦର୍ଶିକା ଜାରି କରିଛନ୍। କେନ୍ଦ୍ର ଶ୍ରମ ଆଉ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍, ଏ ବାବଦେ ମନ୍ତ୍ରଣାଳୟ ତରଫ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଛି। ଶ୍ରମିକମାନଙ୍କୁ ଖରାର ପ୍ରକୋପନୁ ସୁରକ୍ଷା ଦେବାର ଲାଗି ପଦକ୍ଷେପ ନେବାରକେ କୁହାଯାଇଛି। ଇତାର ସହିତ କାମ କରୁଥିବା ଜାଗାମାନଙ୍କେ ଖରାର ମୁକାବିଲା ବ୍ୟବସ୍ଥା କରବାର, କର୍ମଚାରୀମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଡାକ୍ତରଖାନାମାନଙ୍କେ ଅଂଶୁଘାତ ରୋଗୀମାନଙ୍କର ଚିକିତ୍ସା ଲାଗି ବ୍ୟବସ୍ଥା କରବାରକେ ନିର୍ଦ୍ଦେଶ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ରାଜ୍ୟ ବଢ଼ତି ଖରାକେ ନଜରଥି ରଖିକରି ସ୍କୁଲ ଛୁଟି ବାବଦେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଖରା ଆଉ ଗରମକେ ନଜରଥି ରଖିକରି ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ, ଶ୍ରମ, ଗଣଶିକ୍ଷା ବିଭାଗ ସହିତ ଭିନ୍ ଭିନ୍ ବିଭାଗ ସାଙ୍ଗେ ଯୋଗାଯୋଗ ଜାରି ରହିଛେ ଆଉ ଆଇବା ଦୁଇ ଦିନ ଭିତରେ ଏ ବାବଦେ ସମୀକ୍ଷା ବୈଠକ ବସ୍ବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
ଗ୍ରୀଷ୍ମ ପ୍ରଭାବ ସମୟରେ ସ୍କୁଲ ମାନେ ମଧ୍ୟ ସକାଳିଆ ସ୍କୁଲ ହେଇଗଲାଣି ଏବଂ ତାର ସାଙ୍ଗରେ ଯେଉଁ ରାଜ୍ୟର ଏସ୍ଓପି ଜାରି ହେଇଛି ସେ ଏସ୍ଓପି ସହିତ ଜିଲ୍ଲା କଲେକ୍ଟରମାନଙ୍କୁ ମଧ୍ୟ ଆମେ ଅଧିକୃତ କରିଛୁ ହିଟ୍ ୱେଭ୍ରୁ ତାଙ୍କୁ ଦୂରରେ ରଖିବା ପାଇଁ, ଆଉ ଯାହା ପଦକ୍ଷେପ ମଧ୍ୟ ସେମାନେ ନେଇପାରିବେ। ସବୁ ପିଏସ୍ସି ସିଏସ୍ସିରେ ମଧ୍ୟ ଅଂଶୁଘାତକୁ ନେଇକରି ସ୍ୱତନ୍ତ୍ର ବ୍ୟବସ୍ଥା କରାହେଇଛି। ଶ୍ରମ ବିଭାଗର ମଧ୍ୟ କ୍ଲିୟର ଡିରେକ୍ଟିଭ୍ ଅଛି ଯେ କୌଣସି କନଷ୍ଟ୍ରକ୍ସନ୍ କାମ 11ଟା ପରେ 3ଟା ପର୍ଯ୍ୟନ୍ତ ହେବ ନାହିଁ। ଯେଉଁ ଯେଉଁ ଜିଲ୍ଲାରେ ଜିଲ୍ଲାପାଳମାନେ ଅନୁଭବ କରିବେ ଯେ ଇଏ ଗ୍ରୀଷ୍ମ ପ୍ରବାହ ଆବଶ୍ୟକତାଠାରୁ ବେଶୀ ହୋଇଗଲାଣି, ସେମାନେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ନିଷ୍ପତ୍ତି ଜିଲ୍ଲା ପାଇଁ ନେଇପାରିବେ।
ଖରା ବଢ଼ବାନୁ ଝାରସୁଗୁଡ଼ା ଜିଲ୍ଲାପାଳ ଏପ୍ରିଲ 23-25 ତାରିଖ ତକ ଜିଲ୍ଲାନ ଛୁଟି ଘୋଷଣା କରିଛନ୍। ଇ ସମୟଥି ଜିଲ୍ଲାର ଶିଶୁ ବାଟିକାନୁ ମୂଲ କରିକରି ସବୁ ସରକାରୀ ଆଉ ବେସରକାରୀ ବିଦ୍ୟାଳୟମାନଙ୍କେ 12 ଶ୍ରେଣୀ ତକ ପାଠପଢ଼ା ବନ୍ଦ ରହିବା ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମାଥି ସୂଚନା ଦେଇଛନ୍। କେନ୍ସି ଥିତି ନଭିଲ ଖରାଦିନେ ବିଜୁଳି ନାଇଁ କାଟବାରକେ ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶକ୍ତି ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ଶ୍ରୀ ସିଂହଦେଓ କହିଛନ୍, ବଢ଼ତି ଖରା ଆଉ ଗରମକେ ନଜରଥି ରଖିକରି ବିଜୁଳି ନାଇଁ କାଟବାର ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଧୁକାଗଡ଼ି ସମିଆଥି କିଛି ଅସୁବିଧା ହେଲେ ତାର ତୁର୍ତ୍ତି ସମାଧାନ କରାଯାଉଛେ ଆର୍ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଉଛି। ଉପଭୋକ୍ତାମାନେ ବିଲ୍ ଦେଇ ନାଇଁ ପାରିଲେ ବିଜୁଳି କଟା ନାଇଁଯାଏ, ହେଲେ ଉପଭୋକ୍ତାମାନଙ୍କୁ ବକେୟା ବିଲ୍ ଦେବାରକେ ହିଁ ପଡ଼ବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ବଢ଼ତି ଖରା ଆଉ ଝାଉମରାର ମୁକାବିଲା ଲାଗି ଡାକ୍ତରଖାନାମାନଙ୍କେ ତୟାର ଅଛନ୍ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍। ସେ କହିଛନ୍, ଏଥିଲାଗି ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଉପଖଣ୍ଡ ଆଉ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଖାସ୍ କୋଠା ତିଆରି ରଖବାର ଲାଗି ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ କାମ ନାଇଁଥିଲେ ଲୋକଙ୍କୁ 10 ବଜେ ଉତ୍ତରୁ ଘରୁ ନାଇଁ ବାହାରବାରକେ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍। ରାଜ୍ୟ ସରକାର ଆଇବା ଗୁରୁବାର ଦିନ ଯୋଗ୍ୟ ହିତାଧିକାରୀମାନଙ୍କୁ ନୂଆ ରାସନ କାର୍ଡ଼ ବାଣ୍ଟିବେ ବୋଲି ଖାଦ୍ୟ ଆଉ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ପଞ୍ଚାୟତିରାଜ ଦିବସ ଅବସରରେ 5,90,000 ହିତାଧିକାରୀମାନଙ୍କୁ ନୂଆ ରାସନ କାର୍ଡ଼ ବଣ୍ଟାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍। କଟକ ପାରାଦ୍ୱୀପ ରାସ୍ତାନ ଡ୍ୟୁଟିଥି ଥାଇକରି ଦୁଇଜଣ ପୁଲିସ୍ କର୍ମଚାରୀଙ୍କର ଜୀବନ ଯିବା ଘଟଣାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍। ସେମାନଙ୍କର ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାବାର ସହିତ 10,00,000 ଟଙ୍କା ଲେଖା ଅନୁକମ୍ପା ସାହାଯ୍ୟ ଘୋଷଣା କରିଛନ୍। ଦୁର୍ଘଟଣାଥି ଗୁରୁତର ଥିବା ଆଉ ଜଣେ ପୁଲିସ୍ କର୍ମଚାରୀଙ୍କର କଟକ ମେଡିକାଲ୍ର ଚିକିତ୍ସା ଚାଲିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ପାଖେ ଗଲାକାଲି ସଡ଼କ ଦୁର୍ଘଟଣାଥି ଜୀବନ ଯାଇଥିବା ତିନି ଜଣଙ୍କର ପରିବାର ଲୋକଙ୍କୁ ବିଲ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମବେଦନା ଜଣାବାର ସହିତ ଫି ପରିବାରକେ 4,00,000 ଟଙ୍କା ଲେଖା ଅନୁକମ୍ପା ସାହାଯ୍ୟ ଘୋଷଣା କରିଛନ୍। ରାଜ୍ୟ ଗୁରସ୍ ଉତ୍ପାଦନର ବିକାଶ ଜରିଏ ଦାଦନ ସମସ୍ୟା ଦୂର କରବାର ଲାଗି ରାଜ୍ୟ ସରକାର ଯୋଜନା ତିଆରି କରିଛନ୍। ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାତି ହୋଇଥିବା ଗୋଟିଏ ବୈଠକଟି ଏ ବାବଦ ଆଲୋଚନା କରାଯାଇକରି ରଣନୀତି ତିଆରି କରାଯାଇଛି। ରାଜ୍ୟର ଦାଦନ ପ୍ରଭାବିତ ଜିଲ୍ଲାମାନଙ୍କେ ଗୋରୁ ପାଳନ କରିକରି ଲୋକଙ୍କୁ ରୋଜଗାର ଯୋଗାବାର ସହିତ ଗୁରସ୍ନୁ ଭିନ୍ ଭିନ୍ ଦରବ ତିଆରି କାମେ ଲୋକଙ୍କୁ ଲଗାବାର ଲାଗି ଏ ଅବସରରେ ଆଲୋଚନା କରାଯାଇଥିଲା। ଜିଲ୍ଲାମାନଙ୍କର ସ୍ଥିତି ତଦାରଖ କରିକରି ରଣନୀତି ବନାବାରକେ ଉପମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କ ବଦଲି ଲାଗି ସୁପାରିଶ କରିଛନ୍। ଜଷ୍ଟିସ୍ ଶ୍ରୀପଦ ଫେବୃୟାରୀ 2018 ମସିହାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା 2024 ଫଲ ଆଜି ବାହାରିଛି। ଇଥି 1009 ସଫଳତା ପାଇଥିବାର ବେଲ୍କେ ସର୍ବଭାରତୀୟ ସ୍ତରଥି ଶକ୍ତି ଦୁବେ ଟପର ହୋଇଛନ୍। ଓଡ଼ିଶାର ରୀତିକା ରଥ 48 ନମ୍ବର ରାଙ୍କ ପାଇକରି ରାଜ୍ୟ ଟପର ହୋଇଛନ୍। ସେନ୍ତା 95 ନମ୍ବର ରାଙ୍କଥି ରହିକରି ଦେବିକା ପ୍ରିୟଦର୍ଶିନୀ 2 ନମ୍ବର ଆଉ 96 ନମ୍ବର ରାଙ୍କ ପାଇକରି ଆଦିତ୍ୟ ଆଚାର୍ଯ୍ୟ 3 ନମ୍ବର ଠାନେ ରହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 27 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 121 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ଆମ ଶକ୍ତି ଆମ ପୃଥିବୀ ବାର୍ତ୍ତା ନେଇକରି ପୃଥିବୀର ପରିବେଶ ସୁରକ୍ଷା ଆଉ ସଂରକ୍ଷଣ ଲାଗି ଆଜି ପାଳନ କରାଯାଉଛି ପୃଥିବୀ ଦିବସ। ସୁନ୍ଦର ଭବିଷ୍ୟତ ଆଉ ସୁସ୍ଥ ପୃଥିବୀ ଗଠନ ଦିଗେ ଲୋକଙ୍କୁ ସଚେତନ କରବାର ଉଦ୍ଦେଶ୍ୟଥି 1970 ମସିହା ଏପ୍ରିଲ 22 ତାରିଖ ଆମେରିକାନ ପହେଲା କରି ପୃଥିବୀ ଦିବସ ପାଳନ କରାଯାଇଥିଲା। ଏ ଅବସରରେ ଆଜି ଭିନ୍ ଭିନ୍ ସରକାରୀ ଆଉ ବେସରକାରୀ ସଂସ୍ଥା ତରଫ ଗଛ ଲଗାଯାଇଛି ଆଉ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ମାନଭିଲ ଆୟୋଜନ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ପୃଥ୍ୱୀ ଦିବସ ଅବସରରେ ଶୁଭେଚ୍ଛା ଜଣାଇକରି ପୃଥିବୀ ମାର ସୁରକ୍ଷା କରବାର ଲାଗି ଆହ୍ୱାନ ଦେଇଛନ୍। ଗୋଟିଏ ସ୍ଥାୟୀ ଭବିଷ୍ୟତର ନିର୍ମାଣ ଲାଗି ସମକୁ ଏକ ହେବାର୍କେ ରାଜ୍ୟପାଳ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୃଥିବୀ ଦିବସ ଅବସରରେ ଶୁଭେଚ୍ଛା ଜଣାଇକରି ଗଛ ଲଗାବାର, ପାନୀର ସୁରକ୍ଷା ଆଉ ନୁକସାନକେ ରୋକବାର ସହିତ ସବୁଜ ଶକ୍ତିକେ ବିକଳ୍ପ ଭାବେ ବାଛବାର ଲାଗି ଆହ୍ୱାନ ଦେଇଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱଚ୍ଛ ଶକ୍ତି, ସ୍ଥାୟୀ ବିକାଶକେ ତହକାବାର ଆଉ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗେ କାମ କରବାର ଲାଗି ପୃଥିବୀ ଦିବସ ଅବସରରେ ସମକୁ ପରାମର୍ଶ ଦେଇଛନ୍। ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ସମ୍ମିଳନୀ ୱେବ୍ସ କମିକ୍ସ କ୍ରିଏଟର ପ୍ରତିଯୋଗିତା ଏମିଏଚର ବର୍ଗଥି କେନ୍ଦ୍ରାପଡ଼ା ଜିଲ୍ଲାର ରଣଦୀପ ସିଂ ପହିଲା 10 ନମ୍ବର ଭିତରେ ଠାନ୍ ପାଇଛନ୍। ସେ ଶ୍ରୀ ବଳଦେବଜୀଉଙ୍କର କନ୍ଦରାସୁର ବଦ୍ଧ ବିଷୟକେ ନେଇକରି କମିକ୍ ଆକାରରେ ବର୍ଣ୍ଣନା କରିକି ପ୍ରତିଯୋଗିତାଥି ଭାଗ ନେଇଥିଲେ। ମୁମ୍ବାଇନ ଆଇବା ମାସ 1 ତାରିଖନୁ ହେବାର୍କେ ଥିବା ୱେବ୍ ସମ୍ମିଳନୀଥି ସେ ଯୋଗ ଦେବେ। ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ 8 ନମ୍ବର ଜିଲ୍ଲା ପରିଷଦ ବୈଠକ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକଙ୍କର ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ବିଧାୟକ ଜନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଯୋଗ ଦେଇକରି ଜିଲ୍ଲାର ଉନ୍ନୟନମୂଳକ କାମ ବାବଦେ ସମୀକ୍ଷା କରିଛନ୍। ପଞ୍ଚାୟତିରାଜ ମନ୍ତ୍ରୀ ପିବାର ପାନ୍ ବିଦ୍ୟୁତ୍ କାଟ ସମସ୍ୟା ଯେନ୍ତା ନାହିଁ ହେବା ସେ ବାବଦେ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍।
ସମ୍ବଲପୁର ଜିଲ୍ଲା ପରିଷଦର ଏହି ବୈଠକରେ ବହୁତ ଉପାଦେୟ ଆଲୋଚନା ହୋଇଛି, କେମିତି ସମ୍ବଲପୁରକୁ ଆଗକୁ ନିଆଯିବ। ସେହି ଦୃଷ୍ଟିରୁ ବିଭିନ୍ନ ଯେଉଁ ବିଶେଷ କରି ଏଗ୍ରିକଲଚର ସେକ୍ଟରକୁ ପ୍ରାଧାନ୍ୟ ଦେଇ ପ୍ରଥମ ଆଲୋଚନା ବିଷୟ ଥିଲା। ଶେଷରେ ଯେଉଁ ରାସ୍ତାର କଥା କୁହନ୍ତୁ, ପାନୀୟ ଜଳର କଥା କୁହନ୍ତୁ ଏବଂ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟର କଥା କୁହନ୍ତୁ, ଏଗୁଡ଼ାକ ଅଧିକରୁ ଅଧିକ ଆଲୋଚ୍ୟ ବିଷୟ ହେଇଛି। ପାଣିର ସମସ୍ୟା ନେଇ ଯେତେ ବି ଡିଫଣ୍ଡର ଏବେ ବି ଅଛି, ସେ ସିଙ୍ଗିଲ ମଲ୍ଟି ସୋଲାର ବା କି ଟ୍ୟୁବୱେଲର କଥା ହଉ, 3 ଦିନ ଭିତରେ ଆମର ବିଭାଗ ଜିଲ୍ଲାର ସବୁ ତଥ୍ୟ ସେ କଲେକ୍ଟର ପାଖରେ ନ୍ୟସ୍ତ କରିବେ।
ନୂଆପଡ଼ା ଜିଲ୍ଲା ବିଶିଷ୍ଟ ଆଦିବାସୀ ନେତା ଆଉ ଆଘର ମନ୍ତ୍ରୀ ସ୍ୱର୍ଗତ ଘାସିରାମ ମାଝୀଙ୍କର 28 ନମ୍ବର ତିରୋଧାନ ଦିବସ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ସହରର ଏକତା ଛକଠାନେ ଇଲାକାର ବହୁତ ସିଆନସୁଜନ ଉପସ୍ଥିତ ରହିକରି ସ୍ୱର୍ଗତ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଜ୍ୟ ଗଲା 2 ଦିନ ଭିତରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଛେ ତାତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଇବା 2 ଦିନ ଭିତରେ ଆହୁରି 2-3 ଡିଗ୍ରୀ ତକ୍ ତାପମାତ୍ରା ବଢ଼୍ବା। ଆଜି ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଜହ ତାତି 46.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର ଜିଲ୍ଲାନ ଗ୍ରୀଷ୍ମ ଲହରୀ ନେଇକରି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଶେଷ ମୁଖ୍ୟ ଖବର ଫେରିଥାଏ। ବଢ଼ତି ଖରାକେ ନଜରଥି ରଖିକରି ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକା ଲାଗି ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର। ଖରା ଲାଗି ସ୍କୁଲ ଛୁଟି ବାବଦେ ଜିଲ୍ଲାପାଳମାନେ ନେବେ ନିଷ୍ପତ୍ତି କହିଲେ ରାଜସ୍ୱ ମନ୍ତ୍ରୀ। ବାହାରିଲା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା 2024 ଫଲ ଆଉ ଆମ ଶକ୍ତି ଆମ ପୃଥିବୀ ବାର୍ତ୍ତା ନେଇକରି ପାଳନ କରାଯାଉଛି ପୃଥିବୀ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।